ଏହି ଚିତ୍ରଟିରେ ଦୁଇଜଣ ଲୋକ କିପରି ଶୁଖିଲା ଡାଳଗୁଡ଼ିକୁ ନିଆଁରେ ପକାଉଛନ୍ତି ଦେଖ। ଗଛରେ ଫଳ ନ ହେବାରୁ ଲୋକେ ସେହି ଡାଳଗୁଡ଼ିକୁ କାଟି ନିଆଁରେ ପୋଡ଼ି ପକାଉଛନ୍ତି। ପ୍ରଭୁ ଯୀଶୁ ଚାହାନ୍ତି ଯେପରି ଆମର ଜୀବନ ଏହି ଛବିରେ ଥିବା ଗଛ ପରି ଫଳରେ ପୂର୍ଣ୍ଣ ହେବ। ଆମ ଜୀବନରେ ଯେଉଁ ପ୍ରକାର ଫଳ ବିଷୟରେ ଯୀଶୁ କୁହନ୍ତି ତାହା ହେଉଛି ଆନନ୍ଦ, ଶାନ୍ତି, ପରୋପକାରିତା, ଦୟାଳୁ ଇତ୍ୟାଦି ଇତ୍ୟାଦି। ଯେତେବେଳେ ଲୋକମାନେ ଏ ପ୍ରକାର ଫଳ ଖ୍ରୀଷ୍ଟିଆନର ଜୀବନରେ ଦେଖନ୍ତି ସେମାନେ ନିଶ୍ଚୟ କହିବେ ଯେ ଏ ହେଉଛି ଖ୍ରୀଷ୍ଟଙ୍କର ଶିଷ୍ୟ, କାରଣ ତାର ଜୀବନ ସମ୍ପୂର୍ଣ୍ଣ ଭିନ୍ନ। ଫଳ ବିହୀନ ଶୁଖିଲା ଗଛ ପରି ହୁଏ ନାହିଁ, କାରଣ ତାହା ଅଗ୍ନିରେ ପକାଯିବା ଯୋଗ୍ୟ।